ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ହୋମିଓପ୍ୟାଥି ଦିବସ ଉପରେ ଏକ ଆଲୋଚନା ଚକ୍ରକୁ ଉଦ୍ଘାଟନ କରିବେ। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି 2024 ନିର୍ବାଚନ ଏକବିଂଶ ଶତାବ୍ଦୀର ଭାରତ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଯିବାକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କର ଏକ ଋଣ ଠକେଇ ମାମଲାରେ 1807 ଏକର ଜମିକୁ ଅସ୍ଥାୟୀ ଭାବେ ବାଜ୍ୟାପ୍ତ କରିଛି ଏବଂ ଏକ 2 ବର୍ଷର ବାଳକ ମ୍ୟାନହୋଲ୍ ମଧ୍ୟକୁ ଖସିପଡ଼ି ମୃତ୍ୟୁବରଣ କରିବା ଘଟଣାରେ ମାନବାଧିକାର କମିଶନ ଗୁରୁଗ୍ରାମ ପୌର କମିଶନର ଓ ପୁଲିସ କମିଶନରଙ୍କୁ ନୋଟିସ୍ ଜାରି କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଯଶୋଭୂମି କନ୍ଭେନ୍ସନ୍ ସେଣ୍ଟରଠାରେ ବିଶ୍ୱ ହୋମିଓପ୍ୟାଥି ଦିବସ 2024 ଉପରେ ଦୁଇଦିନିଆ ଆଲୋଚନା ଚକ୍ରକୁ ଉଦ୍ଘାଟନ କରିବେ। କେନ୍ଦ୍ରୀୟ ହୋମିଓପ୍ୟାଥି ଗବେଷଣା ପରିଷଦ ଦ୍ୱାରା ଏହି ସିମ୍ପୋଜିୟମ୍ର ଆୟୋଜନ କରାଯାଇଛି। ଏହି ଆଲୋଚନା ଚକ୍ର ହୋମିଓପ୍ୟାଥି ଗବେଷଣା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ବ୍ୟବହାର କରି ମୋଟାମୋଟି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଉଦ୍ଦିଷ୍ଟ। ଆୟୁଷ ମନ୍ତ୍ରଣାଳୟ ସଚିବ ବୈଦ ରାଜେଶ କୋଟେଚା, କେନ୍ଦ୍ର ହୋମିଓପ୍ୟାଥି ଗବେଷଣା ପରିଷଦ ମହାନିର୍ଦ୍ଦେଶକ ଡକ୍ଟର ସୁବାସ କୌଶିକ, ହୋମିଓପ୍ୟାଥି ଜାତୀୟ କମିଶନ ଚେୟାରମ୍ୟାନ୍ ଡକ୍ଟର ଅନିଲ ଖୁରାନା ଓ ହୋମିଓପ୍ୟାଥିର ପଦ୍ମ ପୁରସ୍କାର ବିଜେତାମାନେ ଆଲୋଚନାରେ ଅଂଶଗ୍ରହଣ କରିବେ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକବିଂଶ ଶତାବ୍ଦୀର ଭାରତ ପାଇଁ ଏହି 2024 ନିର୍ବାଚନ ଗୁରୁତ୍ୱ ବହନ କରୁଛି। ଶ୍ରୀ ମୋଦି ମଧ୍ୟପ୍ରଦେଶର ବାଲଘାଟଠାରେ ଆଜି ଏକ ସମାବେଶରେ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି ଏହା କେବଳ ଏକ ନିର୍ବାଚନ ନୁହେଁ, ବରଂ ନୂତନ ଭାରତ ନିର୍ମାଣ କରିବା ପାଇଁ ଏକ ମିଶନ। ଶ୍ରୀ ମୋଦି କହିଛନ୍ତି ବିଜେପି ସରକାର ଦେଶର ପ୍ରତ୍ୟେକ ସହର ଏବଂ ଗ୍ରାମକୁ ଗୁରୁତ୍ୱ ପ୍ରଦାନ କରି ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ରକୁ ଅନୁସରଣ କରୁଛି। ଭିଭିମିର ବିକାଶକୁ ଦର୍ଶାଇ ସେ କହିଛନ୍ତି ଦେଶର ଆଧୁନିକ ଭିଭିଭୂମିର ନିର୍ମାଣ ପାଇଁ ଆମ ସରକାର କୋଟି କୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି। ସେ କହିଛନ୍ତି ବିଜେପି ସମାଜର ଦଳିତ ପଛୁଆ ବର୍ଗ ଆଦିବାସୀ ବର୍ଗର ଲୋକମାନଙ୍କୁ ସମ୍ମାନ ଦେଉଛି, ଯେଉଁମାନଙ୍କୁ ପୂର୍ବ ସରକାର ଧ୍ୟାନ ନ ଦେଇ ଅଣଦେଖା କରିଥିଲା। ସେ କହିଛନ୍ତି କଂଗ୍ରେସ ଗୋବିନ୍ଦ ଗୁରୁଙ୍କ ଭଳି ବିପ୍ଳବୀକୁ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ଦେଇନାହିଁ, ତେବେ ଆମ ସରକାର ଗୋବିନ୍ଦ ଗୁରୁଙ୍କୁ ଏହି ମାନ୍ୟତା ପ୍ରଦାନ କରିଛି। ସେ କହିଛନ୍ତି ଆମ ସରକାର ତାନ୍ତୀୟ ମାମାଙ୍କୁ ସମ୍ମାନ ଜଣାଇବା ସହ ପ୍ରଥମଥର ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀକୁ ଆଦିବାସୀ ଗୌରବ ଦିବସ ଭାବେ ପାଳନ କରିଛି। ଦେଶର ବୈଦେଶିକ ନୀତିର ସଫଳତାକୁ ବ୍ୟାଖ୍ୟା କରି ସେ କହିଛନ୍ତି ଦିନ ଥିଲା କଂଗ୍ରେସ ସରକାର ଅଭିଯୋଗ ନେଇ ଅନ୍ୟ ବିଦେଶ ରାଷ୍ଟ୍ରକୁ ଗସ୍ତ କରୁଥିଲା, କିନ୍ତୁ ଆଜି ସମୟ ବଦଳିଛି। ବିଶ୍ୱର ବୃହତ୍ ଦେଶମାନେ ନିଜ ଭିତରେ ଯୁଦ୍ଧ ଲାଗି ସେମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଭାରତ ଆସି ଆଲୋଚନା କରୁଛନ୍ତି। ଆମ ଦେଶର ସ୍ଥିତି ଦେଖି ଭାରତୀୟମାନଙ୍କ ନୈତିକତା ସୁଦୃଢ଼ ହୋଇଛି। ବରିଷ୍ଠ ବିଜେପି ନେତା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ବିଗତ 10 ବର୍ଷ ମଧ୍ୟରେ ଆସାମ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଯେପରି ବିକାଶ ଘଟିଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା। ଆସାମର ଲକ୍ଷ୍ମୀପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୁକୁଲି ଭରୁଆଠାରେ ଏକ ଜନସମାବେଶକୁ ଶ୍ରୀ ଶାହା ଆଜି ଉଦ୍ବୋଧନ ଦେବା ଅବସରରେ ଏହା କହିଛନ୍ତି। କଂଗ୍ରେସ ସରକାରରେ ଥିବା ସମୟରେ ଆସାମ ରାଜ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରିଥିବା ନେଇ ସେ ସମାଲୋଚନା କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଆଜି ଉତ୍ତର ପୂର୍ବ ଅଞ୍ଚଳ ଭାରତର ସଫଳତାର କାହାଣୀ ବଖାଣୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି 10 ବର୍ଷ ମଧ୍ୟରେ ବହୁ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ସେ ସୂଚନା ଦେଇଥିଲେ। ଏହି ସମୟ ମଧ୍ୟରେ 9500ରୁ ବିଦ୍ରୋହୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ସେ କହିଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିବା ଫଳରେ ସଶସ୍ତ ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ ଉତ୍ତର ପୂର୍ବାଞ୍ଚଳରେ 80% ଅଞ୍ଚଳରୁ ଉଠାଇ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବିଜେପି ସାଂସଦ ପ୍ରଦାନ ବରୁହା ଲକ୍ଷ୍ମୀପୁର ଲୋକସଭା ଆସନରୁ ତୃତୀୟ ଥର ପାଇଁ କଂଗ୍ରେସ ପ୍ରାର୍ଥୀ ଭାବରେ ଶଙ୍କର ହଜାରିକାଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି। ଉତ୍ତରପ୍ରଦେଶର 8ଟି ଲୋକସଭା ଆସନ ପାଇଁ ମତଦାନ ଆସନ୍ତା 26 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ହେବ। ଏହି ପର୍ଯ୍ୟାୟରେ ମେରଠ ଆସନରେ ମତଦାନ ହେଉଛି। ମେରଠ ଆସନରୁ ବିଜେପି ରାଜେନ୍ଦ୍ର ଅଗ୍ରୱାଲଙ୍କୁ ଟିକେଟ୍ ଦେଇନି, ତାଙ୍କ ସ୍ଥାନରେ ଅରୁଣ ଗୋଭିଲ ପ୍ରାର୍ଥୀ ହୋଇଛନ୍ତି। ସେ ରାମାୟଣ ଧାରାବାହିକରେ ରାମ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ବିଏସ୍ପି ଦେବବ୍ରତ ତ୍ୟାଗୀଙ୍କୁ ସେଠାରୁ ପ୍ରାର୍ଥୀ କରାଇଛି। ସମାଜବାଦୀ ପାର୍ଟି ପୂର୍ବତନ ମେୟର ସୁନୀତା ବର୍ମାଙ୍କୁ ପ୍ରାର୍ଥୀ କରାଇଛି। ଏହାବ୍ୟତୀତ 5 ଜଣ ପ୍ରାର୍ଥୀ ମଧ୍ୟ ସେଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। दिल्ली मुख्यमंत्री अरविंद केजरीवाल एनफोर्समेंट डायरेक्टरेट द्वारा तांको गिरफ कराजिबाकु चैलेंज करी करथिबा आवेदनकु दिल्ली हाईकोर्ट खारज कर दैछन्ति। तांको ईडी हाजतकु पठाजिबा लागि निम्न अदालतको निर्देशकु चैलेंज करी से करथिबा आवेदन मध्य खारज होइछि। जस्टिस स्वर्णकांत शर्मा तांको गिरफकु कायम रखिछन्ति। श्री केजरीवाल गोवा निर्वाचन पर अर्थ देथिले बोली ईडी पाखरे यथेष्ट प्रमाण थिबार से कहिछन्ति। साधारण निर्वाचन पूर्वरु तांको गिरफ कराजिबाकु चैलेंज करी से करथिबा आवेदनकु मध्य कोर्ट ग्रहण करिनाहन्ति। श्री केजरीवाल वर्तमान न्यायिक हाजतरे अछन्ति। मार्च 21 तारिखर तांको गिरफ कराजाइथिला। 22 तारिखर निम्न अदालत तांको 6 दिन पर ईडी हाजतकु पठाइथिले। परे ता 4 दिन संप्रसारित होइथिला। एप्रिल 15 तांको 15 तारिख पर्यंत न्यायिक हाजतकु पठाजाइथिला। दिल्ली मुख्यमंत्री अरविंद केजरीवाल का आवेदन दिल्ली हाईकोर्ट में खारज होगा पर बीजेपी तंकर तीव्र समालोचना करी। नयादिल्ली एक सांबादिक सम्मेलन में पार्टी मुखपत्र सुधांशु द्विवेदी कहते आम आदमी पार्टी का गर्व चूना हो। श्री केजरीवाल निजक जो साधु आख्या देते धूलसात हो। इतिमध्ये आम आदमी पार्टी नेता तथा दिल्ली सरकार मंत्री सौरभ भरद्वाज कहते पार्टी सुप्रीमकोर्ट में आवेदन कर आम आदमी पार्टी सुप्रीमकोर्ट उपर पूर्ण विश्वास रही संजय सिंह भाई अरविंद केजरीवाल सुप्रीमकोर्ट में न्याय पाइबे से आशा व्यक्त कर। एनफोर्समेंट डायरेक्टोरेट पंजाब और महाराष्ट्र समवाय बैंक एक ऋण ठकई मामलें 1807 एकर जमी को अस्थायी भाव बाजेयाप्त कर। मुंबई पुलिस एफआईआर को भित्तिक ईडी तदंत आरंभ कर। पंजाब और महाराष्ट्र समवाय बैंक निर्देशक जय थॉमस वरियम सिंह और किसी अज्ञात व्यक्ति विरुद्ध से एफआईआर रुजु होता। हाउसिंग डेवलपमेंट एंड इंफ्रास्ट्रक्चर प्राइवेट लिमिटेड यार पृष्ठपोषक और अन्य सहयुक्त मैंने एक ठकई कर बैंक को 6000 कोटी टंका क्षति पठाई। निर्वाचन कमिशन कांग्रेस नेता रणदीप सूर्यवाला को नोटिस पठाई। बीजेपी नेता हेमामालिनी से आपत्तिजनक मंतव्य देते 11 तारीख संध्या 5 सुधा जवाब देवा कह। वैदेशिक मंत्री एस जयशंकर बेल्जियम वैदेशिक मंत्री थियोडोरा जेंटिस को आज नुआदिल्ली में साक्षात कर एक पोस्ट से कहते भारत बेल्जियम और यूरोपीय संघ मध्य अर्थनैतिक संपर्क और राजनैतिक सहयोग को सुदृढ़ करने आलोचना हो। जयशंकर हीरा शिल्प और सेमी कंडक्टर और सबुज अभिवृद्धि आलोचना कर। जातीय मानवाधिकार कमिशन गुरुग्राम पौर कमिशनर और पुलिस कमिशनर को नोटिस जारी कर। एक 2 वर्ष बालक 12 फुट गभीर खोला थिबा मैनहोल मध्य खसी पड़ मृत्युवरण करने घटन नोटिस पठाई। गत 3 तारीख में हरियाणा गुरुग्राम घटना घटी 4 सप्ताह मध्य रिपोर्ट देवाक एनएचआरसी उभय विभाग को कहते। रिपोर्ट में एफआईआर संबंधी स्थितावस्था पुलिस विभाग द्वारा निया पदक्षेपर विवरणी और मृत शिशुर पर मिलता क्षतिपूरण विषय उल्लेख करने को कमिशन कहते। यह घटन एनएचआरसी स्वेच्छाकृत भाव गणमाध्यम खबर को विचार को नहीं। एनएचआरसी कहते यह एक गुरुतर मानविक अधिकार लंघन घटना। गणमाध्यम खबर अनुसार से पिला देढ़ घंटा पर मैन होल बाहर कर हस्पिटाल डाक्तर मृत घोषणा कर। उत्तराखंड नैनीताल जिले में गत रात गोटे गाड़ी एक गभीर खाई मध्य खसी पड़ सात जन नेपाली श्रमिक और गाड़ी ड्राइवर प्राण हर 2 जन श्रमिक आहत होते। नैनीताल जिलार उंचाकोट से दुर्घटना घटी। पुलिस और एसडीआरएफ उद्धार कार्य चल समस्त 8 जाक मृतदेह को उद्धार कर। अन्यपक्ष गुरुतर भाव आहत हो 2 जन श्रमिक बड़ हस्पिटाल चिकित्सा कर। राष्ट्रपति द्रौपदी मुर्मू आसंताकाली होम्योपैथी दिवस उपर एक आलोचना चक्र को उद्घाटन करेंगे। बीजेपी नेता तथा प्रधानमंत्री नरेन्द्र मोदी कहते 2024 निर्वाचन एकविंश शताब्दीर भारत जथेष गुरुत्व बहन करे। दिल्ली मुख्यमंत्री अरविंद केजरीवाल को गिरफ कर चैलेंज कर से आवेदन को दिल्ली हाईकोर्ट खारज कर। एनफोर्समेंट डायरेक्टोरेट पंजाब और महाराष्ट्र समवाय बैंक एक ऋण ठकई मामलें 1807 एकर जमी को अस्थायी भाव बाजेयाप्त कर एक 2 वर्ष बालक मैनहोल मध्य खसी पड़ मृत्युवरण करने घटन मानवाधिकार कमिशन गुरुग्राम पौर कमिशनर और पुलिस कमिशनर को नोटिस जारी कर।